ପ୍ରଥମ ସାମୁଏଲ ଅଧ୍ୟାୟ ତେଇଶ। ଅନନ୍ତର ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟିୟମାନେ କିଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି। ଏ ନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ ଯାଇକି ଏହି ପଲେଷ୍ଟିୟମାନଙ୍କୁ ଆଘାତ କରିବି? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଯାଅ, ପଲେଷ୍ଟିୟମାନଙ୍କୁ ଆଘାତ କରି କିଲାକୁ ଉଦ୍ଧାର କର। ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭେମାନେ ଏ ଜିହୁଦା ଦେଶରେ ଭୟ କରୁଅଛୁ। ଯେବେ ପଲେଷ୍ଟିୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା? ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ, ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, ଉଠ, କିଲାକୁ ଯାଅ, କାରଣ ଆମ୍ଭେ ପଲେଷ୍ଟିୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିଲାକୁ ଯାଇ ପଲେଷ୍ଟିୟମାନଙ୍କ ସଙ୍ଗେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହି ରୂପେ ଦାଉଦ କିଲା ନିବାସୀମାନଙ୍କୁ ଉଦ୍ଧାର କଲେ। ଯେତେବେଳେ ଅହିମେଲକର ପୁତ୍ର ଅବିଆଥର କିଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫଦ ହାତରେ ନେଇ ଆସିଥିଲା। ପୁଣି ଦାଉଦ କିଲାକୁ ଆସିଅଛି ବୋଲି ସାଉଲଙ୍କୁ କୁହାଯାଆନ୍ତେ, ସାଉଲ କହିଲେ, ପରମେଶ୍ୱର ତାହାକୁ ମୋ ହସ୍ତରେ ପରିତ୍ୟାଗ କରିଅଛନ୍ତି, ଯେହେତୁ ସେ ଦ୍ୱାର ଓ ଅର୍ଗଳ ବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁ ଅବରୁଦ୍ଧ ହୋଇଅଛି। ଏଥିରେ କିଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ସାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ। ପୁଣି ଦାଉଦ ଜାଣିଲେ ଯେ ସାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି, ଏଣୁ ସେ ଅବିଆଥର ଯାଜକକୁ କହିଲେ, ଏଠାକୁ ଏଫଦ ଆଣ। ତେବେ ଦାଉଦ କହିଲେ, ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ସାଉଲ କିଲାକୁ ଆସି ମୋ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି। କିଲା ନିବାସୀମାନେ କ'ଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣୁଅଛି, ସେପରି କ'ଣ ସାଉଲ ଆସିବେ? ହେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ଆପଣ ଦାସକୁ ଏହା ଜଣାଅ। ତହିଁରେ ସଦାପ୍ରଭୁ କହିଲେ, ସେ ଆସିବ। ତେବେ ଦାଉଦ କହିଲେ, କିଲା ନିବାସୀମାନେ ମୋତେ ଓ ମୋ ଲୋକମାନଙ୍କୁ ସାଉଲଙ୍କ ହସ୍ତରେ ସମର୍ପଣ କରିବେ? ତହିଁରେ ସଦାପ୍ରଭୁ କହିଲେ, ସେମାନେ ତୁମ୍ଭକୁ ସମର୍ପଣ କରିବେ। ତେଣୁ ଦାଉଦ ଓ ତାଙ୍କର ଉଣାଧିକ 600 ଲୋକ ଉଠି କିଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇପାରିଲେ ସେଠାକୁ ଗଲେ। ଏଥିରେ ଦାଉଦ କିଲାରୁ ପଳାଇ ଯାଇଅଛି ବୋଲି ସାଉଲଙ୍କୁ କୁହାଗଲା, ତେଣୁ ସେ ଯିବାରୁ କ୍ଷାନ୍ତ ହେଲେ। ଅନନ୍ତର ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସିଫ୍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି ସାଉଲ ପ୍ରତିଦିନ ତାଙ୍କର ଅନ୍ୱେଷଣ କଲେ, ମାତ୍ର ପରମେଶ୍ୱର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ। ଏ ଉତ୍ତରେ ଦାଉଦ ଜାଣିଲେ ଯେ ସାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି। ସେ ସମୟରେ ଦାଉଦ ସିଫ୍ ପ୍ରାନ୍ତରସ୍ଥ ବଣରେ ଥିଲେ, ଏଣୁ ସାଉଲଙ୍କର ପୁତ୍ର ଜୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ୱରଙ୍କଠାରେ ତାଙ୍କ ହସ୍ତ ସବଳ କଲା। ପୁଣି ସେ ତାଙ୍କୁ କହିଲା, ଭୟ ନ କର, କାରଣ ମୋର ପିତା ସାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ, ପୁଣି ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ୱିତୀୟ ହେବି। ଏହା ମଧ୍ୟ ମୋର ପିତା ସାଉଲ ଜାଣନ୍ତି। ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ। ତେଣୁ ଦାଉଦ ବଣରେ ବାସ କଲେ ଓ ଜୋନାଥନ ଆପଣା ଘରକୁ ଗଲା। ଏ ଉତ୍ତାରେ ସିଫିଓ ଲୋକମାନେ ଗିବିଆକୁ ସାଉଲଙ୍କ କତିକି ଆସି କହିଲେ, ଦାଉଦ କ'ଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହକିଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହିନାହିଁ? ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନବାଞ୍ଛାନୁସାରେ ଆସନ୍ତୁ, ପୁଣି ମହାରାଜାଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର। ତେଣୁ ସାଉଲ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର, କାରଣ ତୁମ୍ଭେମାନେ ମୋ ପ୍ରତି କୃପା କଲ। ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ, କାରଣ ମୋତେ କୁହାଯାଇଅଛି ଯେ ସେ ଅତି ସତର୍କ ହୋଇ ଚଳୁଅଛି। ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋ କତିକି ନିଶ୍ଚୟ ଫେରିଆସ। ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି, ସେ ଯେବେ ଦେଶରେ ଥାଏ ତେବେ ମୁଁ ଜିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି। ତେଣୁ ସେମାନେ ଉଠି ସାଉଲଙ୍କ ଆଗେ ସିଫ୍କୁ ଗଲେ। ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟନ ପ୍ରାନ୍ତରରେ ଥିଲେ। ଏଣୁ ସାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ, ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ ସେ ଶୈଳକୁ ଓହ୍ଲାଇ ଆସି ମାୟନ ପ୍ରାନ୍ତରେ ରହିଲେ। ଏଉତାରେ ସାଉଲ ତାହା ଶୁଣି ମାୟନ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ। ପୁଣି ସାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ। ତେଣୁ ଦାଉଦ ସାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ, କାରଣ ସାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ। ଏପରି ସମୟରେ ଜଣେ ଦୂତ ସାଉଲଙ୍କ ନିକଟକୁ ଆସି କହିଲା, ଶୀଘ୍ର ଆସନ୍ତୁ, କାରଣ ପଲେଷ୍ଟିୟମାନେ ଦେଶ ଆକ୍ରମଣ କଲେଣି। ତେଣୁ ସାଉଲ ଦାଉଦଙ୍କର ପଶ୍ଚାତ୍ ଗୋଡ଼ାଇବାରୁ ଫେରି ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ। ଏଣୁ ସେମାନେ ସେହି ସ୍ଥାନର ନାମ ସେଲା ହମ ହଲିକୋତ୍ ବିଭାଗକାରୀ ଶୈଳ ରଖିଲେ। ଏ ଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଅଇନ୍ ଗଦିସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।